ଦେବର୍ଷି ନାରଦ, ପ୍ରଣାମ ଗ୍ରହଣ କରନ୍ତୁ। ଆପଣ ହଠାତ୍ ସବୁ ଖୋଲିଗଲୁ, କ'ଣ ଆପଣ କହୁଛନ୍ତି? ମୁଁ ମଥୁରାର ରାଜା କଂସ। ମୋର ପିତା ଉଗ୍ରସେନ ଜୀବିତ ଥାଉ ଥାଉ ମୋର ବାହୁବଳରେ ମୁଁ ମଥୁରା ସିଂହାସନରେ ଅଭିଷିକ୍ତ ହେଇଛି, ତ୍ରିପୁର ବିଜୟ କରିଛି। ଭୁଲିଲି ଆଉ କ'ଣ?
ତୋର ଜୀବନ ନାଟିକା, ଦେବକୀ ଗର୍ଭର ସନ୍ତାନ କଥା।
ସତେ ତ, ମୋର ଯାହା ଜୀବନ ମରଣ ସମସ୍ୟା, ମୁଁ ତାକୁ ଭୁଲିଲି କେମିତି? ଏଇ ଦେଖନ୍ତୁ ଦେବର୍ଷି, ଏଇ ମୁହୂର୍ତ୍ତରେ ମୁଁ କିଏ ଅଛି? ଦୌବାରିକ
ଛାମୁ
ଯା, ଏଇ ମୁହୂର୍ତ୍ତରେ ଦେବକୀ ଆଉ ବସୁଦେବଙ୍କୁ ମୋ ନିକଟରେ ଉପସ୍ଥିତ କରା।
ଯଥା ଆଜ୍ଞା ଛାମୁ।
ଦେଖିଲେ ତ ଦେବର୍ଷି, ଏ କ'ଣ, ନାରଦ ଅନ୍ତର୍ହିତ ହେଇଗଲେ କାହିଁକି? ଏହା କ'ଣ ଅଶୁଭ ଲକ୍ଷଣ? ନା, ମୋ ନିକଟରେ ଶୁଭ ଅଶୁଭ କିଛି ନାହିଁ।
ମାନିବି ନାହିଁ ମୁଁ ଧର୍ମ କରମ ଦେବ ଦେବୀ ପୂଜା ପାର୍ବଣ, ମାନିବି ନାହିଁ ମୁଁ ଗୁରୁ ଗୁରୁଜନ ସେବା ଆରାଧନା ତର୍ପଣ। ମାନିବି ନାହିଁ ମୁଁ ଜନମିଛି କେହି ମୋର କି ଅମର ମୋହ ପରା ଦେହି, ନାହିଁ ବିଧି ନାହିଁ ବିଧାନ ମଠାରେ ନାହିଁ ଦୟା ମାୟା ବନ୍ଧନ। ମାନିବି ନାହିଁ ମୁଁ ଧର୍ମ କରମ ଦେବ ଦେବୀ ପୂଜା ପାର୍ବଣ, ଯାହାର ଭ୍ରଷ୍ଟ ଦୁରାଚାରୀ ଭଣ ଯା ଯାହାର ଆଜନ୍ମ ବୈରୀ, ଝଣ ଝଣ ରଣ ତରବାରି ତାର କରିବର କତ ତର୍ପଣ। ମାନିବି ନାହିଁ ମୁଁ ଧର୍ମ କରମ ଦେବ ଦେବୀ ପୂଜା ପାର୍ବଣ।
ଏଇତ ଆସ ଆସ, ମୋର ପ୍ରାଣର ଭଉଣୀ ଦେବକୀ ଆଉ ରାଜା ବସୁଦେବ, ଆସନ ଗ୍ରହଣ କର।
ଦୂତ ସମ୍ବାଦ ଦେଲାକ୍ଷଣି ଆମେ ବସିଲା ସ୍ଥାନରେ ଉଠି ଆସିଛୁ।
ତୁମର ସବୁ କୁଶଳ ତ ରାଜା, ସବୁ ମଙ୍ଗଳ ତ?
ସବୁ ମଙ୍ଗଳ ଭିତରେ ଗୋଟାଏ ଅମଙ୍ଗଳ ଗ୍ରହ ମୋ ଜୀବନ ନାଟିକାକୁ ଘେରି ରହିଛି।
ଅମଙ୍ଗଳ ଗ୍ରହ, ଜୀବନ ନାଟିକା, ଏସବୁ ତୁ କ'ଣ କହୁଛୁ ରେ କଂସ?
ଶୁଣ ଲୋ ଭଗିନୀ ଶୁଣ, ଦୁଃଖ ଯାକ ହଉଛି ଶୁଣ, ଶୁଣ ଲୋ ଭଗିନୀ ଶୁଣ, ଘୁଞ୍ଚାଇ ପାରିଲେ ଜନମେ ଜନମେ ସୁଝୁଥିବି ତୋର ଋଣ। ତ୍ରିପୁର କଲି ମୁଁ ଜୟ, ଚରାଚର ନାହିଁ ଭୟ, ତୋ ହାତେ ଅଛି ମୋ ଜୀବନ ନାଟିକା, ଦେଇକି ପାରିବୁ କହ।
କହୁ କେଡ଼େ ବଡ କଥା, କଟି ଯାଉ ମୋର ମଥା, କହୁ କେଡ଼େ ବଡ କଥା, କଟି ଯାଉ ମୋର ମଥା, ତୋହ ପର ଭାଇ ଜଗତି କାହିଁ ଫିଟାଇ କହ ତୋ ବ୍ୟଥା।
ଶୁଣ ଲୋ ଭଗିନୀ ଶୁଣ, ଦୁଃଖ ଯା କହୁଛି ଶୁଣ, ଶୁଣ ଲୋ ଭଗିନୀ ଶୁଣ।
ତୋ କଥା ଶୁଣି ମୁଁ ସର୍ବାଙ୍ଗ ଥରୁଛି, କହ କ'ଣ ହେଇଛି?
ମୋଠାରେ ଯେବେ ତ ଆସ, ନଯିବି ଯେବେ ମୁଁ ନାଶ, ତିନିବାର ସତ୍ୟ କରି କହ ମୋତେ, ନହେବି ଯେହେ ନିରାଶ। ଶୁଣ ଲୋ ଭଗିନୀ ଶୁଣ, ଦୁଃଖ ଯା କହୁଛି ଶୁଣ, ଶୁଣ ଲୋ ଭଗିନୀ ଶୁଣ।
ଆମକୁ ଆଉ ସଂଶୟ ସାଗରରେ ବୁଡ଼ାଇ ରଖ ନାହିଁ ରାଜା, ତମ ମନ କଥା ଖୋଲି କହ।
କହିଲି ତ ତିନିବାର ସତ୍ୟ କଲେ ମୋ କଥା ମୁଁ କହିବି।
ମଥୁରାପୁରୀର ଗୌରବ ତୁ, ଭୋଜବଂଶର ମୌଢ଼ମଣି, ତୋ ପାଇଁ ମୋ ଜୀବନ ମୁଁ ଉତ୍ସର୍ଗ କରିଦେଉଛି, ତଥାପି ତୁ କହୁଛୁ ଯଦି ମୁଁ ସତ୍ୟ କରୁଛି।
ତୁ ଏକା ନ ହୁ, ତୁମେ ଦୁହେଁ ସତ୍ୟ କର।
ଦୁହେଁ?
ହଁ, ସ୍ୱାମୀ ସ୍ତ୍ରୀ ଦୁହେଁ।
ବେଶ, ଆମେ ଦୁହେଁ ସତ୍ୟ କରୁଛୁ।
ତ୍ରିବାର କରୁଛୁ ସତ୍ୟ, ସଂଖେଟି କି ପାଣି, ତ୍ରିବାର କରୁଛୁ ସତ୍ୟ, ସାକ୍ଷୀ ଚକ୍ର ପାଣି, ହୃଦ ପଦ୍ମେ ରଖି ହସ୍ତ, କରୁଛୁ ତ୍ରିବାର ସତ୍ୟ, ବହିଲେ ବହିବ ପଛେ ଯମୁନା ଜାଣି, ଟଳିବନି କଥା କେବେ, ଢଳିବନି ବାଣୀ।
ଶୁଣ ତେବେ, ମୁଁ ତ୍ରିପୁର ଜୟ କରିଛି, ସ୍ୱର୍ଗ ମର୍ତ୍ତ୍ୟ ପାତାଳ କୋଉଠି କାହାରିକୁ ମୋର ଭୟ ନାହିଁ, କିନ୍ତୁ ମୋର ଶତ୍ରୁ ଅଛି ଏଇଠି ଏଇ ମଥୁରାରେ।
କିଏ ସେ?
ତୋରି ଗର୍ଭରୁ ଯୋଉ ସନ୍ତାନ ଜନ୍ମ ହବ, ତାରି ହାତରେ ମୋର ମୃତ୍ୟୁ ନିହିତ, ସେଇ ମୋର ଶତ୍ରୁ।
ଅସମ୍ଭବ କଥା କହୁଛ କିପରି ମହାରାଜ କଂସ?
ତୁ ଜାଣୁ ଦେବକୀ, ତୋର କେତୋଟି ସନ୍ତାନ ଜନ୍ମ ହେବେ?
ନା,
ମୁଁ ଜାଣେ, ଆଠ ଗୋଟି। ମୋର ଭିକ୍ଷା, ଜନ୍ମ ହବା କ୍ଷଣି ଗୋଟିକ ପରେ ଗୋଟିଏ ତୋର ସବୁ ସନ୍ତାନକୁ ତୁ ମୋତେ ଦେଇଦବୁ।
ତାପରେ
କଣ? ତାପରେ
ମୋ ସନ୍ତାନ ମାନଙ୍କୁ ନେଇ ତୁ କରିବୁ କଣ?
ଯେ ମୋର ଶତ୍ରୁ, ତାକୁ ତ ଖଣ୍ଡ କ୍ଷୀର ଦେଇ ପୋଷିବି ନାହିଁ, ଗୋଟି ଗୋଟି କରି ସମସ୍ତଙ୍କୁ ହତ୍ୟା କରିବି।
କଂସ,
ତୁମେ ଦୁହେଁ ସତ୍ୟ କରିଛ, ତ୍ରିବାର ସତ୍ୟ।
ହାତରେ ତୋର ଶାଣିତ ତରବାରୀ, ସେଇଥିରେ ମତେ ଦ୍ୱିଖଣ୍ଡ କରିଦେ, ସବୁ ଅଡୁଆ ତୁଟିଯିବ।
ତୁ ତ ମୋର ଶତ୍ରୁ ନହୁ,
ହଉ ଆଉ ମୋର ଗର୍ଭର ସନ୍ତାନ ଏନ୍ତୁଳି ଶାଳର କଳା ଶିଶୁ, ସିଏ ତୋର ଶତ୍ରୁ।
ମୁଁ ଶେଷ ଥର ପାଇଁ ତ୍ରିବାର ସତ୍ୟ କଥା ସ୍ମରଣ କରାଇ ଦଉଛି।
ହଁ, ମୁଁ ମଧ୍ୟ ସେଇ କଥା କହୁଛି ଦେବକୀ, ଆମେ ସତ୍ୟ କରିଛୁ, ଆମ ପାଖରେ ଜୀବନ ଅପେକ୍ଷା ବଚନର ମୂଲ୍ୟ ବେଶୀ।
ମୋର ସହୋଦର ସାନ ଭାଇ ତୁ, ମହାବୀର ମହାପ୍ରତାପୀ କଂସ, ତୁ ନ ବଞ୍ଚି ମୋର ସନ୍ତାନ ବଞ୍ଚିବେ? ନା, ମୋର ସତ୍ୟ ମୁଁ ରକ୍ଷା କରୁଛି, ଜନ୍ମ ହେବା ମାତ୍ରେ ଗୋଟି ଗୋଟି କରି ମୋର ଆଠ ଗୋଟି ସନ୍ତାନକୁ ମୁଁ ତୋରି ହାତରେ ଟେକିଦେବି। ତୋରି ହାତରେ, ମୋ ଭାଇ ହାତରେ, ମଥୁରା ରାଜବଂଶର କୁଳ ପ୍ରଦୀପ, ମହାରାଣୀ ଇନ୍ଦୁମତୀର ପୁତ୍ର, ମୋ ପ୍ରାଣର ଭାଇ ତୁ, ତୋରି ହାତରେ, ତୋରି ହାତ।
ଆସ ଦେବକୀ, ଆସ।
ଛାମୁ
କିଏ? ଓ ଦୌବାରିକ, ଯା ଶୀଘ୍ର ପିତା ଉଗ୍ରସେନକୁ ସମ୍ବାଦ ଦିଅ।
ଛାମୁ ଯାଇ ତାଙ୍କୁ ସାକ୍ଷାତ କରିବେ?
ନା, ସେ ଆସି ମୋତେ ସାକ୍ଷାତ କରନ୍ତୁ।
ଆଜ୍ଞା ଆଜ୍ଞା ଛାମୁ।
ମଣିମା,
ଶୁଣ ମଧୁସୂଲି, ମୋର ଭଉଣୀ ଦେବକୀ
ଗଲେ ତ ମଣିମା, ମୁଁ ଦେଖିଛି କାନ୍ଦି କାନ୍ଦି ଏଇଠୁ ଗଲେ।
କାନ୍ଦି ନାହିଁ, ସେ ଆହୁରି କାନ୍ଦିବ, ତା ଆଖିରୁ ଲୁହ ପୋଛିବାକୁ ମୁଁ ତତେ କହୁନି।
ନାଇଁ ମଣିମା,
ତୁ ତା ପାଖେ ପାଖେ ରହିବୁ।
ଭଲ କଥା ମଣିମା, ଏଇ ଉଆସର ରାଜଜେମା ସେ।
ଚୁପ୍ କର
ମଣିମା,
ଯେତେବେଳେ ତାର ସନ୍ତାନ ଜନ୍ମ ହବ ମତେ ସାଙ୍ଗେ ସାଙ୍ଗେ ଆସି ଜଣେଇବୁ, ବୁଝିଲୁ
ମଣିମା?
ସାଙ୍ଗେ ସାଙ୍ଗେ
ସାଙ୍ଗେ ସାଙ୍ଗେ
ଯା।
ଆଜ୍ଞା ମଣିମା।
କାହିଁ କାହିଁ ମୋର ବୀର ପୁତ୍ର?
ଆସନ୍ତୁ ମଣିମା, ବିଜେ କରନ୍ତୁ, ମଥୁରା ରାଟ ଏଇ କକ୍ଷରେ ଅପେକ୍ଷା କରିଛନ୍ତି, ଆସନ୍ତୁ।
ତୁ ମତେ ସ୍ମରଣ କରିଛୁ ବାପ?
ଦେବ କିପରି ଝିଅକୁ ଜନ୍ମ ଦେଇ ମନ ମାନିଲା ନାହିଁ ଯେ ମତେ ନ ଜଣେଇ, ମୋର ଅନୁମତି ନ ନେଇ ବସୁଦେବ ସହିତ ତାର ବିବାହ ଦେଲା?
ଏ କଥା କାହିଁ କହୁଛୁ?
ତୁମେ ମତେ କୁହ, ମଥୁରା କଟକରେ ରାତି ଜଗୁଆଳ କାମ ଠିକ ଚାଲିଛି ତ?
ମୁଁ ଯାହା ଜାଣେ ଠିକ ଚାଲିଛି।
ମୁଁ ସେଥିରେ ସନ୍ତୁଷ୍ଟ ନୁହେଁ। ଆଜିଠୁ ତୁମେ ହବ କଟୁଆଳ।
ମୁଁ କଟୁଆଳ ହେବି?
ହଁ, ଦିନରେ ରାଜପୁରୀ କଥା ବୁଝିବ, ରାତିରେ ହବ କଟୁଆଳ।
ତୋର ପିତା ମୁଁ କଟୁଆଳ ହେଲେ ତତେ ଶୋଭା ପାଇବ ତ?
ମୋ ଶୋଭା କଥା ମୁଁ ଜାଣେ। ମୋର ଆଦେଶ, ତୁମେ ହବ କଟୁଆଳ।
ଆଦେଶ ଶିରୋଧାର୍ଯ୍ୟ।
ମଥୁରା କଟକରୁ କେହି ଯେପରି ପଳାଇ ନ ଯାଆନ୍ତି।
ରାଜା ଘର ପୁଅ କଟୁଆଳ ହେଲେ ସେ କଣ କାହାକୁ କେବେ ଛାଡ଼ିଦେବ?
ଏହା ଅନ୍ୟଥା ହେଲେ ଉପଯୁକ୍ତ ଶାସ୍ତି ଭୋଗିବ। ଯା।
ମଣିମା, ମଣିମା।
କେ ମଧୁସୁଲି, କି ସମ୍ବାଦ?
ପୁଅ ହେଇଛି।
ଦେବକୀର ପୁଅ?
ହଁ, ଭାରି ସୁନ୍ଦର, ଗୁଲୁଗୁଲିଆ, ଲମ୍ବା ନାକ, ବଡ଼ ଆଖି।
କଣ କରିବି, କଣ କରିବି ମୁଁ? ମଧୁସୁଲି, ତୁ ଯା। ନା ନା ନା, ମୁଁ ନିଜେ ଯିବି, ନିଜେ ନିଜେ।
ସ୍ୱାମୀ, ଦେଖ ଥରେ, ଏଣେ ଚାହିଁ ଦେଖ।
ଦେଖୁଛି ଦେବକୀ, ଆମର ପ୍ରଥମ ସନ୍ତାନ, ତାର ସୁନ୍ଦର ସୁକୁମାର ରୂପ, କିନ୍ତୁ ତାକୁ ଦେଖି ଆନନ୍ଦ ଉଲ୍ଲାସ କରିବାର ଅବସର ଆମର ନାହିଁ।
ମୁଁ କହୁଛି ଚାଲ, ପୁଅକୁ ନେଇ ଆମେ ମଥୁରା ଛାଡ଼ି ଚାଲିଯିବା।
ତୁମେ ସତ୍ୟବଦ୍ଧ ଦେବକୀ, ପୁଣି ଆମେ ନାମକୁ ମାତ୍ର ଏ ରାଜପୁରୀରେ ରହିଛୁ। ବନ୍ଦୀଶାଳାଠୁ ବଳି ଆମର ଏଇ ନିବାସ କକ୍ଷ। ଦାସୀ ପରିବାରୀ ମଧୁସୁଲିଙ୍କର ସତର୍କ ଦୃଷ୍ଟି ସବୁବେଳେ ଆମରି ଉପରେ ରହିଛି।
କ'ଣ କରିବି ମୁଁ ତେବେ କୁହ? କଂସ ଯଦି ଆସେ, ପୁଅକୁ ମୋର ନେଇଯିବାକୁ କୁହେ।
ଦେବକୀ, ଦେବକୀ!
ହେ ଭଗବାନ, ହେ ଗୋଲୋକ ବିହାରୀ ବିଷ୍ଣୁ।
ଦେବକୀ, କାହିଁ ତୋର ପୁତ୍ର ଏଇତ ତୋର କୋଳରେ। ଦେ ମତେ, ଦେ। କଣ କିଛି କହୁନୁ ଯେ? ରାଜା ବସୁଦେବ।
ଦେବକୀ,
ସେଦିନ ସେଦିନ ଯେଉଁ ପରମାତ୍ମାଙ୍କୁ ସାକ୍ଷୀ ରଖି ସତ୍ୟ କରିଥିଲି, ଆଜି ତାଙ୍କୁ ସ୍ମରଣ କରି।
ତୋର ବାଚା ତୋରି ଶୁଣିବାକୁ ମୋର ବେଳ ନାହିଁ। ଦେ ସେ ନରାଧମ ଶିଶୁକୁ, ଦେ।
ସ୍ୱାମୀ!
ଦେବକୀ,
ଆରେ ମୂଢ଼ ଶିଶୁ କିଆ କଲୁ ଏଡ଼େ କର୍ମ, ଆରେ ମୂଢ଼ ଶିଶୁ କିଆ କଲୁ ଏଡ଼େ କର୍ମ, କି ସାହସେ ମୋ ଅରାତି ରୂପେ ନେଲୁ ଜନ୍ମ, ମୁହି ରାଜା କଂସ ରେ, ମୁହି ରାଜା କଂସ ରେ, ନିମିଷେ କରିବି ତୋତେ ଧ୍ୱଂସ ରେ। କେଉଁ ଜନ୍ମରେ ତୁଟା କଲୁ କେଉଁ ପାପ, କେଉଁ ରୋଷା ନଳେ କିଏ ଦେଲା ଅଭିଶାପ, ଥିଲା ଏହି ଭୋଗ ରେ, ଥିଲା ଏହି ଭୋଗ ରେ, ଜନ୍ମିଲୁ ନେଇ ମୃତ୍ୟୁ ଯୋଗ ରେ। ସୁକୁମାର ତନୁ ତୋର ସହି ନ ପାରିବି, ଦର୍ପଣ ଶିଳାରେ ତତେ କଚଡ଼ି ମାରିବି, ନାହିଁ କାହିଁ ଠାବ ରେ, ନାହିଁ କାହିଁ ଠାବ ରେ, ଶୁଣାଇ ନ ଦେବି କୁଆ ରାବ ରେ।
ମୂଢ଼ ନରାଧମ, ମୋରି କଟକରେ ତୁ ମୋରି ଶତ୍ରୁ ହେଇ ଜନ୍ମ ହବୁ। ତୋରେ ଦୁଇ ପାଦକୁ ଧରି ଶିଳାରେ କଚାଡ଼ି ତତେ ମାରିବି। ଏଇ ଏଇ ସେ ଦର୍ପଣ ଶିଳା, ଏଇ।
Thank you.
ଧୈର୍ଯ୍ୟ ଧରି ରହିବି, କିନ୍ତୁ କେତେ କାଳ ଆଉ କାହିଁକି ବା ଧୈର୍ଯ୍ୟ ଧରିବି? କି ଆଶା, କା ଭରସାରେ? କୁହ କୁହ ତୁମେ।
କହିବାର କଥା ମୋ ତୁଣ୍ଡରେ ଥିଲେ, ପ୍ରତିକାର ଶକ୍ତି ମଧ୍ୟ ମୋର ଥାନ୍ତା ଦେବକୀ, କିନ୍ତୁ ମୁଁ ନିରୁପାୟ। ନିଜର ବିବେକର ଦ୍ୱାହି ଦେଇ ଯେ ସତ୍ୟ ତୁମେ କରିଛ,
ସତ୍ୟ ସତ୍ୟ ସତ୍ୟ, ଏକ ମା ରକ୍ତର ଭାଇ ଯିଏ ତାରି ଜୀବନ ରକ୍ଷା ପାଇଁ ମୁଁ ଅନ୍ଧୁଣି ସାଜି ସତ୍ୟ କରିଥିଲି, ହେଲେ ତୁମେ ଆଜି ତ୍ରିଭୁବନ ବୁଲି ଆସି ମତେ କୁହ, ସତ୍ୟ ପାଳନ ଲାଗି କୋ ମା ଗୋଟିଏ ନୁହେଁ ଦୁଇଟି ନୁହେଁ, ତାର ଛଅ ଛଅଟି ସନ୍ତାନକୁ ମରଣ ମୁହଁକୁ ଟେକି ଦେଇଛି।
ଦେବକୀ,
ଛଅଟି ସନ୍ତାନ ମୋର, ଛଅ ପୁଅ, କହନ୍ତି ସେମାନେ କୋଉଠି? କୁହ ତୁମେ, ମୋ ଛଅ ପୁଅକୁ କିଏ ମତେ ଆଣିଦେବ? କିଏ ଆଣିଦେବ ମୋ ଛଅ ପୁଅକୁ? ମତେ ମା ବୋଲି କିଏ ଡାକିବ, କିଏ ଡାକିବ?
ସତ୍ୟ କରି ଯିବି ସକାଳ ହରିଲି ଧରି ଭଗବାନ ତୁମରି ନାମ। ସତ୍ୟ କରି ଯିବି ସକାଳ ଥିବ ତୁମ ଗୋଲକ ଧାମ। ହେ ବିଷ୍ଣୁ ଶ୍ରୀନାମ, ହେ ବିଷ୍ଣୁ ଶ୍ରୀନାମ, କାହିଁ ଥିବ ପୁଣି ହେ ତିନି
ତୁମେ ଅବୁଝା ହୁଅ ନାହିଁ ଦେବକୀ, ତମେ ସତ୍ୟ କରିଛ, ମହାସତ୍ୟ। ସତ୍ୟକୁ ଛାଡ଼ି ସଂସାର ମୁହୂର୍ତ୍ତକ ପାଇଁ ସୁଦ୍ଧା ଚଳିପାରିବ ନାହିଁ। দেবকী পুনি তুমি কান্দিলা দেবকী
না মো কান্দু নাই স্বামী
তাহাই হো রাণী তোম আখির লুহ সবুদিন পাই পোছি হই যাও
হেলে হেলে অষ্টম গর্ভর সন্তান হই যাই মো কোলকু আসি নাই স্বামী লুহ পোছি হব কেমিতি
থাও দেবকী সে চিন্তা কর না রাতে দ্বিতীয় প্রহর অতীত হল
শোইবি
মাতা দেবকী গাঢ় নিদ্রার অভিভূতা না এবে নিদ্রা ভঙ্গ করিবি না আগে এইটি তাঙ্ক পাদ পাখরে বসি স্বপ্নরে তাঙ্কু দর্শন দেবি
ঘেন প্রণিপাত দেবী গো তুমি দুঃখিনী অতি দুঃখ নিশি ঘুঞ্চু এথর তুয় সৌভাগ্যবতী সহি ন পারিলি মাতা গো আউ তুম্ভক শোন গোপনরে আসি স্বপনে এবে দেলি দর্শন চক্র গদা ধরিচি পুনি ধরিচি পদ্ম গোলক বিহারী বিষ্ণু নমে তো পাদ পদ্ম ঠাব দিয় মতে লবে গো তব জঠরে মাত মানব রূপরে মরতে হেবি তুমঠু যাত
কে কে তু
নিদ্রা ভাঙ্গিছি তেবে
কিন্তু কে তু সবুআড়ে প্রহরী সবু দ্বার রুদ্ধ তু এঠিকি আসিলু কেমিতি
বুঝি পারিলু নাহি দেবী স্বপ্নরে যাহা সবু দেখিল যাহা শুনিল
স্বপ্ন তু তেবে স্বয়ং গোলক বিহারি বিষ্ণু মু অন্যায় করিছি অপরাধ করিছি
না জননী তুমি অপরাধ করি না অপরাধ মু করিছি সৃষ্টির পালনকর্তা হই এতদিন তোমার দুঃখ মোচন করি পারিলি না সেইপা তো হাতরে ভিক্ষা ঝুলি ধরি আজ আসিছি তোম পবিত্র গর্ভরে মতো স্থান দিও
না চিন্তামণি তু এ ভ্রম কর না দূরাচারী কংস পাখে দেব দানব মানব কে তিষ্টি পারিবে
ধন মণি তু তোর মাতা হেবি কোলরে ধরিবি হে জনমে মোর কাহি সে ভাগ্য কাহি পাই ধন মণি তু করণ করিব মরণ যোগ কাহি পাই ধন মণি তু
ফেরি যাউছি মাত ফেরি যাউছি পুনি তুম কোলকু ফেরি আসিবা পাই
মু কিছি বুঝি পারুনি
যথা কালে সব বুঝি পারিব দেবী মোর এই করস্পর্শরে পুনি তুমি শান্তিরে নিদ্রা যাও স্বপ্ন পরি এই সব কথা এবে ভুলি যাও
Thank you.
कौन हैला? छामु आउ राणीमा दिहे तो गाढ़ निद्रा रे सोई थिले। छामु एमिती बिकटड़िया हस हसुचंती कहिके? देखे ओ महाराजा निदरे सोई सपन रे हसुचंती। हो हसंतु मु चाहेलु मा। मुदुसुली गला मु आसिली। मु आसिछि तम स्वप्न रे। मो ना बिजुली कन्या। स्वप्न देखि तमे हसुछ परा? हो हस।
हस हस मोर कंस राजा। हस हस मोर कंस राजा। हरि मने मने खाई खजा। हस मोर कंस राजा। सपन तुटिला परे तुटी बसा हस। सपन तुटिला परे तुटी बसा हस। हस 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 मोर कंस राजा। हस हस मोर कंस राजा। कथाटिए कहुछि सुनी था मणिमा। पाखे तो पलंके सोइछि राणीमा। हाथ पापुली से रखी कपाल पाखे। तोर मुष्टि आबद्ध तो विशाल बखे। सपन से देखुछि विधाता डाकुछि। पुअटिए पाइब मा डाक शुणिब। तू देखुछु सपन केबे हेब जन्म। देवकी र गर्भु ता अष्टम संतान। बेकतार मोटी मोटी शिलारे ताकु कचाड़ी। हसी गुपिसच हस। हस हस मोर कंस राजा। हस हस
के के मते कही गला देवकी अष्टम गर्भ कथा? कहीं कई तो नांती मु तेबे स्वप्न देखुथिली। अद्भुत असंभव स्वप्न। मोर सर्पांग कंपुची। ना आउ नुहे देवकी अष्टम संतान जन्म निकट ही आसिलानी। के अछि दो बारिक?
आज्ञा मणिमा।
तुमर अति प्रिय अति विश्वासी।
आदेश करंतु मणिमा।
आजिठु देवकी आउ वसुदेव बंदीशाला रे रहिबे। बज्रठु बळी शक्त लुहार कबाट दिन राति बंद रहिबो। पिंपुड़ी गळीबाकु सुद्धा छिद्र रहिबो नाही। बाहरे अश्वरोही गजारोही दिन राति पहरा देबे। पुणी घेरी रहिबे अष्टमल्ल राजा उग्रसेन कटुआळ। केही कार्य कर्तव्यरु काली चाहे सुद्धा हेळा करिबे नाही। कले प्राणदंड।
देवकी तुमको कष्ट हो नहीं तो?
ना स्वामी मोर किछि कष्ट नहीं। मोर ए अष्टम संतान मो धनमाली को देखु देखु मोर सब प्रसव वेदना दूर हो गलाणी।
ए अंधकार बंदीशाला आज भाद्र कृष्ण अष्टमी रोहिणी नक्षत्र पुओ तुमर जन्म हेबा मात्रे इकारा कोठरी जेमिति आलोकित होई उठिला।
मोर से दिन रे से स्वप्न कथा कौन तबे सत हिची?
से कथा से नारायण जानती। बाहरे सब प्रहरी जगवाली सुप्त। सब द्वार रुद्ध। आम पुत्र जन्म कथा केही जानती नहीं।
किंतु किंतु जेते बेले जानिबे कंस जेते बेले जानिबो जानिबो जे देवकी अष्टम संतान जात हिची?
ना ना देवकी तमें दुश्चिंता करो नहीं। आखि आगे मो पुओ को देखी मोर मन प्राण पुलकित हो उठुची। देहरे रोमांच जात हो
ठीक कहिछ तुम्हें। क्षण को पाई जमी आमर सब आशंका उद्वेग दूर हो जाऊ।
मोर रकुणी रतन मोर सत राजा धन मोर जीवर जीवन अष्टनी धीरे।
तोर श्याम अपघन तोर राजीव लोचन केने खंजिछि जतने कह विधिरे।
सुधा जिनी मुख इंदु
तोर गुरु जिनी दुई नील सिंधु
तोर छणा सुधा जिनी मुख इंदु
तोर गुरु जिनी दुई नील सिंधु तोर चरण जुगल किबा विकचक मल रूप कोटि कंदर पजाई निंदिरे दिन जगाई अमरी पुर
जानु हंता तोर राजा कंस सुर
निशी दिन जगाई अमरी पुर
कह कह तु कुमर के रहीबीर कि करू आम नदी सोईबु धीरे कह कह तु कुमर के रहीबीर कि करू आम नदी सोईबु धीरे
ना ना मु देवी ना मो धन माड़ी से राक्षस हाथ में मु तते देवी ना तते कोले रे धरि मु माटि रे मिसि जिबी पवन रे उड़ी जिबी
सुनो देवकी जेते हेले भी तमे दुर्बल होई पड़िछो राती तो बहुत अछि तमे टिके सोई पड़
सोईबी
हां मु जागी छी तुमे सोई पड़ मनर सब आशंका उद्वेग को चापी रखी देवकी काढ़ निद्रा रे सोई पड़िला कोल रे नवजात शिशु कौन करी मु संवाद पाइले मात्रे कंस आसी शिशु को छड़े नेब ए किए किए आसुची कहार इच्छाए मूर्ति तेबे तेबे कौन कंस के तुम्हें
भय नहीं वसुदेव मु कंस नुहे चित्रसेन गंधर्व
तुम्हें भीतर को आसल किपरि
विष्णु मायारे समस्ते मोह निद्रा जाइचंती इंद्रंक आदेश रे मो ए बैजंतीमाला नहीं शून्य पथरे तुम पाखक धाई आसी तुम्हें भूली जाओ नहीं जे तुमर पुत्र होउचंती स्वयं नारायण एही मुहूर्त रे ए तंबा पात्रे तांकु नी चली जाओ
मु जीवी कोठकी
गोपपुर नंदराजंक गृह को जशोदंकर आज ठीक ए समय रे कन्या जन्म हेछि तुमे तुम पुओ को तांको कोले रे सुवाई देई कन्या को नी फेरी आसिबो कंस जानिबो तुमर कन्या जात हेछि जाओ आउ विलंब करो नै कंस जानिबा पूर्वरु तुमे मथुरागढ़ छाड़ी चली जाओ ए देखो विष्णु मायारे लुहा कबाट आपे आपे खोलीगला जाओ तुम्हें जाओ
हे सृष्टिकर्ता हे परमेश्वर ए तंबा पत्र भरी मु मोर नवजात पुत्र को नेऊ नाही केवल नारायण को मो मथारे ए समस्त सृष्टिर बोझ बहन करी मु चालीछि बोझ रक्षा हेले सृष्टि रक्षा हो कि वर्षा आज कौन चारि मेघ ठोल
सावधान सावधान
कि रक्षक प्रहरी चकुआल समस्ते निद्रित ये किए डाक दे चली
सावधान
राजा उग्रसेन समस्त मथुरा परी निद्रा जाइछि एका उग्रसेन कठुआल चक्रत कौन करिबि कुआडे जिबि
के तु जोर परी पळाई जाउछु सावधान
ଯା ନାହିଁ, ଆଉ ପାଦେ ଆଗେଇଲେ ଗଣ୍ଡି ମୁଣ୍ଡ ଅଲଗା କରିଦେବି। ହଁ କହ କହ, ତୁ କିଏ? ଏ ବର୍ଷା ଅନ୍ଧାର, ମୁହଁକୁ ମୁହଁ ଦିଶୁ ନାହିଁ, କିଏ ତୁ?
କିଏ ତୁ ରେ ନରାଧ ମ ଯାଉ ଅଛୁ କାହିଁ ରେ, କିଏ ତୁ ରେ ନରାଧ ମ ଯାଉ ଅଛୁ କାହିଁ ରେ, ଘୋଡ଼ାଇ ରଖିଛୁ ମୁହଁ ପାଟି ଫିଟୁ ନାହିଁ ରେ। ସବୁ ପଥ ଘାଟ ପଡ଼ିଛି ତା ଟିକ ବାଟ, ଶୂନ୍ୟ ସବୁ ପଥ ଘାଟ ପଡ଼ିଛି ତା ଟିକ ବାଟ, କରି କାହା ଧନ ଚରି ଯାଉ ତୁ ପଳାଇ ରେ। ଉଗ୍ର ସେନ ରାଜା ଦିନରେ ପାଳଇ ପ୍ରଜା, ମୁଁ ହିଁ ଉଗ୍ର ସେନ ରାଜା ଦିନରେ ପାଳଇ ପ୍ରଜା, ରାତିରେ ମୁଁ କଟୁଆଳ ଜଣା କିବା ନାହିଁ ରେ। କିଏ ତୁ ରେ ନରାଧ ମ ଯାଉ ଅଛୁ କାହିଁ ରେ, କିଏ ତୁ ରେ ନରାଧ ମ ଯାଉ ଅଛୁ କାହିଁ ରେ,
କହ ତୁ କିଏ?
ମୁଁ ବସୁଦେବ।
ବସୁଦେବ ମୋର ଜାମାତ, ମଥରେ ଏ କଣ ହେ? ନବଜାତ ଶିଶୁ ଦେବକୀର ଅଷ୍ଟମ ଗର୍ଭ ସନ୍ତାନକୁ ନେଇ ତୁ ମଥୁରା ଛାଡ଼ି ଚାଲି ଯାଉଛୁ, ମୂର୍ଖ ପାଷଣ୍ଡ! ଶୁଣିନାହୁଁ ତୁ କଂସର ଆଜ୍ଞା, ଜାଣିନାହୁଁ ତୁ କଂସର ପ୍ରତାପ।
ଏ ସନ୍ତାନ ଦେହରେ ତମର ରକ୍ତ ମଧ୍ୟ ପ୍ରବାହିତ, ରାଜା ମୋତେ ଛାଡ଼ି ଦିଅ।
ଛାଡ଼ିଦେବି ଛାଡ଼ିଦେବି ନା, ତୋର କେଶ ଆକର୍ଷଣ କରି ତୋତେ କଂସ ଆଗରେ ନେଇ ଠିଆ କରେଇବି।
ରୋଷତେଜି ଉଗ୍ର ସେ ନହେ, ଶୁଣ ମୋ କାହାଣୀ କହୁଛି ଯାହା, ରୋଷତେଜି ଉଗ୍ର ସେ ନହେ, ମୁଇଁ ଦଇତାରି ଗୋଲକ ବିହାରି, ବିସ୍ତାରିଲି ଦେଖ ମୋ ଚାରି ବାହା, ରୋଷତେଜି ଉଗ୍ର ସେ ନହେ।
ସୁପ୍ତ ନା ଜାଗ୍ରତ, ମୋ ଆଖି ଆଗରେ ମୁଁ ଦେଖୁଛି ତମ୍ବା ପାତ୍ର ଭିତରେ ଉଭା ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ସ୍ୱୟଂ ବିଷ୍ଣୁ ପରମେଶ୍ୱର।
ସନ୍ଦେହ ମୋଚନ ହେଲା, ଜାଣିଲ ତ ମୁଁ କିଏ?
ଧରଣୀ ରୂପା ପର ଭାର ନିବାରି ବିଲକ୍ଷ ମୋହର, ମଥୁରାରେ ନେଇ ଜନ୍ମ ଯାଉଛି, ମଥୁରାରେ ନେଇ ଜନ୍ମ ଯାଉଛି, ଗୋପପୁରେ ବିରଚି ବି ମୋ ମାୟା, ରୋଷ ତେଜି ଉଗ୍ର ସେ ନହେ।
ମୋ ଦୋଷ କ୍ଷମା କର ପ୍ରଭୁ, କ୍ଷମା କର, ନ ଜାଣି ମୁଁ ମହା ଅପରାଧ କରିଛି।
ନା, ତୁମେ କିଛି ଅପରାଧ କରିନା, କଂସର ଆଜ୍ଞାରେ ତୁମେ ତୁମ କର୍ତ୍ତବ୍ୟ ହିଁ ପାଳନ କରିଛ।
ମୋର ଆଜି କି ଆନନ୍ଦ, ମୋରି କନ୍ୟା ଗର୍ଭରେ ସ୍ୱୟଂ ନାରାୟଣ ସ୍ଥାନ ପାଇଛନ୍ତି, ମୋର କି ଆନନ୍ଦ! ରାଜା ହେଇବୁ ଯେ କଟୁଆଳ, ମୋର ଏ ଦୁର୍ଦ୍ଦଶା ଆଜି ମୁଁ ଭୁଲି ଯାଉଛି।
ତୁମର ଏ ଦୁର୍ଦ୍ଦଶା ଆଉ ବେଶୀ ଦିନ ରହିବ ନାହିଁ ରାଜା, ଆସ ତୁମେ ମୋ ନିକଟକୁ ଆସ।
ଶିରେ ତୁମ ବାନ୍ଧିଲି ପାଟ, ତୁମେ ଯେଣୁ ମଥୁରା ରାଟ, କଂସ ଜୀବ ନାଶ ଅର ଜୀବ ଯଶ, କଂସ ଜୀବ ନାଶ ଅର ଜୀବ ଯଶ, ହୋଇ ତୁମେ ପ୍ରଜା କୂଳର ସାହା, ରୋଷ ତେଜି ଉଗ୍ର ସେ ନହେ, ଶୁଣ ମୋ କାହାଣୀ କହୁଛି ଯାହା, ରୋଷ ତେଜି ଉଗ୍ର ସେ ନହେ।
ଭାଗ୍ୟ ଏ ଅଧମ ଶିରରେ ତୁମ ଶ୍ରୀହସ୍ତରେ ତୁମେ ଶିରିପା ବାନ୍ଧିଦେଲ, ମହାଭାଗ୍ୟବାନ ମୁଁ। କିନ୍ତୁ ପ୍ରଭୁ, ଏ ବସୁଦେବ,
ଶୁଣ ରାଜା, ମୋ ମାୟା ବଳରେ ଏଠି ଯାହା ଯାହା ଘଟି ଯାଉଛି ବସୁଦେବ ସେସବୁ କିଛି ଜାଣେ ନାହିଁ କି ଜାଣିପାରିବ ନାହିଁ। ବର୍ଷା ପାଣିରୁ ରକ୍ଷା ପାଇଁ ଅନନ୍ତ ବାସୁକୀ ମୋ ମଥା ଉପରେ ଫଣା ଟେକିଛନ୍ତି, ଏହା ମଧ୍ୟ ସେ ଜାଣେ ନାହିଁ। ତୁମଠୁ କେବଳ ଅନୁମତି ପାଇଲେ ସେ ଚାଲିଯିବ।
ଯଥା ଆଜ୍ଞା ପ୍ରଭୁ। ବସୁଦେବ ତୁମେ ଯାଅ।
ଯିବି।
ହଁ, କଂସ ଜାଣିବା ପୂର୍ବରୁ ତମେ ମଥୁରା ଛାଡ଼ି ଚାଲିଯାଅ, ଯାଅ।
ତୁମର ଜୟ ହେଉ ରାଜା, ତୁମର ଜୟ ହେଉ। କାହିଁ ଗୋପପୁର କେତେ ଦୂର ଜାଣେ ନା ପ୍ରଭୁ, ଆଉ କେତେ ବିଷମ ପରୀକ୍ଷାରେ ପହଞ୍ଚିବି, କ'ଣ କରିବି। ଭରା ଯମୁନା ଉଛୁଳି ଉଠୁଛି, କେମିତି ପାରିବି ନା। ଏ ଭାଗ୍ୟରେ ଯାହା ଥାଉ ପଛେ ମୁଁ ନଦୀ ପାରି ହେବି। ପାଣି ଯେ ପଡ଼ି ଘୁରି ଚାଲିଛି, ମୁଁ ଥଳକଳ ପାଉନାହିଁ ନା। ଭାସିଯିବି ପଛେ ମୋ ନାରାୟଣଙ୍କୁ ମୁଁ ଛାଡ଼ିବି ନାହିଁ, ନିଜେ ବୁଡ଼ିଯିବି ପଛେ ମୋ ଚିନ୍ତାମଣିକୁ ମୁଁ ବୁଡ଼େଇ ଦେଇପାରିବି ନାହିଁ। ଏଇ ତମ୍ବା ପାତ୍ରକୁ ଏମିତି ଟେକି ଧରି ମୁଁ ଚାଲିଥିବି।
ତୁମର ପରୀକ୍ଷା ଶେଷ ହେଇଛି ବସୁଦେବ। ଏଇ ଯମୁନା ନଈ ଏହାରି କୂଳ କଦମ୍ବ ମୂଳରେ ମୁଁ ଅଚିରେ ବହୁ ଲୀଳା ଖେଳା ପ୍ରକଟ କରିବି। ମୋ ଆଦେଶରେ ବର୍ତ୍ତମାନ ଯମୁନାର ଜଳ ଦୁଇ ଭାଗ ହୋଇଯିବ।
କ'ଣ ଆଖି ପିଛୁଳା କିଏ ପାଣି ଦୁଇ ଭାଗ ହେଇଗଲା? ପାଣି ମାତ୍ର ବଳାଏ ଗଣ୍ଠିଏ, ତୁମରି କୃପା ପ୍ରଭୁ, ଏସବୁ ତୁମରି କୃପା।
ଛାମୁ
କି ସମ୍ବାଦ ମୁଁ ଶୁଣିଲି?
ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ହେଇଛି।
କେତେବେଳେ?
ମଧ୍ୟରାତ୍ରରୁ।
ଏ ପର୍ଯ୍ୟନ୍ତ ମତେ କହି ନଥିଲୁ କାହିଁକି? କହ, ଉତ୍ତର ଦେ।
ଶୋଇପଡ଼ିଥିଲି।
ଶୋଇପଡ଼ିଥିଲୁ?
ମୋର ହଜି ହଜି ଯାଇ ବଚନ ଆହେ ରାଜନ, ମୋର ହଜି ହଜି ଯାଇ ବଚନ ଆହେ ରାଜନ, ମୁଁ ଛାର ମୋ ଦୋଷଲେ ରାଜା ଆସରେ କୋଥିକି ଅବା ଭଜନ ଆହେ ରାଜନ।
କହ କ'ଣ ହେଇଛି?
ଭଦୁ ଅଷ୍ଟମୀ ମେଘ ମାଳ ମାଳ ଜଗି ମୁଁ ବସିଛି ଜଗି ବନ୍ଦିଶାଳ, କାହୁଁ ଆସିକି କଲବାକି ମିଆ ମଥୁରା କଟକି ଜାଳିଲା କି ନିଆ, ଯାଦୁକର ଭଳି ସବୁରି ଆଖିରେ ବଳିଲା ନିଦର ଅଞ୍ଜନ, ମୋର ହଜି ହଜି ଯାଇ ବଚନ ଆହେ ରାଜନ।
କାଳ ନିଦ୍ରା ଘୋଟିଲା ପରି ସମସ୍ତଙ୍କୁ ନିଦ ଘୋଟିଗଲା।
କାଳ ନିଦ୍ରା ଘୋଟି ନଥିଲା ଯେ ଏବେ କାଳ ନିଦ୍ରା ଘୋଟିଲା, ଏହା ହିଁ ତ ଅବହେଳାର ପ୍ରତିଫଳ।
ଏ ମୋ ପୁଅ କାହିଁ କାହିଁ ମୋର ପୁଅ, ପୁଅକୁ ମୋର କିଏ କୁଆଡ଼େ ନେଇଗଲ? ସ୍ୱାମୀ ସ୍ୱାମୀ!
ଦେବକୀ,
କୋଉଠି ଥିଲ ତୁମେ? ମୋ କୋଳ ଶୂନ୍ୟ କରି ପୁଅକୁ ମୋର କୁଆଡ଼େ ନେଇଥିଲ? ଦିଅ ମୋ ଧନକୁ ମତେ ଦିଅ। ହେ କାହାରେ ଝିଅ, ମୋ ପୁଅ କାହିଁ?
ଏ ସବୁ ସେଇ ଦୟାମୟ ଶ୍ରୀ ବିଷ୍ଣୁଙ୍କର ମାୟା ଦେବକୀ, ତାଙ୍କରି ନିର୍ଦ୍ଦେଶରେ ପୁଅକୁ ତମର ନେଇ ନିଦ୍ରିତା ଯଶୋଦା ରାଣୀଙ୍କ କୋଳରେ ଶୁଆଇ ତାଙ୍କର ଏଇ ନବଜାତ ବିଜୁଳି କନ୍ୟାକୁ ନେଇ ଆସିଛି। ଏ କନ୍ୟା ବର୍ତ୍ତମାନ ତୁମର, କଂସ ଜାଣିବ ତୁମର ପୁତ୍ର ଜନ୍ମ ହୋଇନାହିଁ, କନ୍ୟା ଜନ୍ମ ହୋଇଛି।
ହେ ପ୍ରଭୁ, ହେ କରୁଣାମୟ, ତୁମର ଏତେ ଦୟା, ହେ ଅଭାଗିନୀ ପ୍ରତି ତୁମର ଏତେ କରୁଣା। ହଁ ତୁମେ ମତେ ଖାଲି କୁହ ପୁଅ ମୋର।
କହିଲି ତ ବନ୍ଦିଶାଳାରୁ ଯାଇ ରାଜପୁରୀରେ ଅଛି। ଜମ ମୁହରୁ ଯାଇ ଅମରପୁରରେ ଅଛି, ଗୋଟିଏ ମା କୋଳରୁ ଯାଇ ଆଉ ଗୋଟିଏ ମା କୋଳରେ ଶୋଇଛି। ତମର ଆଉ ଦୁଃଖ କ'ଣ କୁହ
ନା? ମୋର ପୁଅ ପାଇଁ ମୋର କିଛି ଦୁଃଖ ନାହିଁ, କିଛି ଦୁଃଖ ନାହିଁ। ହେଲେ ହେଲେ ଏ କନ୍ୟା
ଦେବକୀ, 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 କାହିଁ ତୋର ପୁତ୍ର? ଦେ ମୋତେ, ଚାହିଁଛୁ କ'ଣ? ଦେ।
ପୁତ୍ର ନୁହରେ କଂସ, କନ୍ୟା।
କନ୍ୟା? ତୋର ଅଷ୍ଟମ ଗର୍ଭରୁ କନ୍ୟା ଜାତ ହେଇଛି, କାହିଁ ସେ କନ୍ୟା? ଏ କ'ଣ ମୁଁ ଦେଖୁଛି? ସେଦିନ ସ୍ୱପ୍ନରେ ଯେଉଁ ରୂପ ମୁଁ ଦେଖିଥିଲି, ସେଇ କନ୍ୟା ଇଏ? ସୂର୍ଯ୍ୟର ତେଜ, ବିଜୁଳିର ଚମକ, ଇ ମାୟା ନୁହେଁ ତ? ପ୍ରହେଳିକା ନୁହେଁ ତ? ନୀରବ ରହିଲୁ ଯେ? ଦେ, ଦେ ସେ ପାପୀ ଅଛି କନ୍ୟାକୁ।
ପୁତ୍ର ନୁହେଁ ଯେ ତୋର ଶତ୍ରୁ ହବ, ନିର୍ଦ୍ଦୋଷ କନ୍ୟାଟାକୁ ମାରିବୁ କାହିଁକି?
ଦେ, ଦେ କହୁଛି।
ନା,
ଦେ, ଛାଡ଼ି ଦେ।
ଏତେ ନିଷ୍ଠୁର, ନିର୍ଦ୍ଦୟ ତୁ।
ପୁତ୍ର, କନ୍ୟା, ନାରୀ, ପୁରୁଷର ପ୍ରଭେଦ ମୋ ନିକଟରେ କିଛି ନାହିଁ। ଦେବକୀ ଗର୍ଭରୁ ଯେ ଜନ୍ମ ହେଇଛି, ସେ ମୋର ଶତ୍ରୁ। ଏଇ ଦର୍ପଣ ଶିଳାରେ କୋଉଠି ଥାଇ ହସୁଛୁ?
ଏଇ ଦେଖ ମୋର ରୂପ।
ଶିଳାରେ ପିଟିବା ପୂର୍ବରୁ ମୋ ହାତରୁ ଖସିଯାଇ ଇଏ କି ବିକଟାଳ ରୂପ ତୁ ବିସ୍ତାର କରିଛୁ। ଲତା ବିଜୁଳି ପରି ଦେହ, ହସ୍ତରେ ଖଣ୍ଡା ଖର୍ପର, ଗଳାରେ ମନ୍ଦାର ମାଳା। ଓହୋ, କିନି ନାରୀ, ତୁ ଜାଣୁ ମୁଁ ଦେବଦର୍ପଦନକାରୀ ତ୍ରିଭୁବନ ବିଜୟୀ କଂସ।
ମାତ୍ର ଏ ଜନ୍ମରେ ତୁ ମୋତେ ଜୟ କରିପାରିବୁ ନାହିଁ, ତୋ ପରାଜୟର ବେଳ ଆସିଗଲା, ଆସିଗଲା ତୋର ମରଣ ମୁହୂର୍ତ୍ତ।
ମୋ ମରଣ? ମୋ ମରଣ ତୋ ହାତରେ? ନା ନା, ତୋ ଛଳନାରେ ମୁଁ ଭୁଲିଯିବି ନାହିଁ। ନାରଦ ମୁନିଙ୍କର କଥା ମିଥ୍ୟା ହେଇ ନ ପାରେ। ପାପୀ ଅସି ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ତୁ, ମୋର କାଳ ଶତ୍ରୁ, ତତେ ମୁଁ ହତ୍ୟା କରିବି।
ହସ ଲାଗେ ଶୁଣି ତୋର କଥାରେ, ଭାରି ବୋଲାଉ ତୁ ସାମର ଥାରେ, ଯିଏ କରିବ ତୋତେ ନିଧନରେ, ସିଏ ବଢୁଛି ଗୋପ ଭୁବନରେ। ଦେଖି ତାର ବିଷ ରୂପ, ଶୁଣରେ ମଥୁରା ପୂପ, ଦେଖି ତାର ବିଷ ରୂପ, ଶୁଣରେ ମଥୁରା ଫୁପ। ମଞ୍ଚୁ ପଡି ଯିବ ତୋର ପ୍ରାଣରେ, ଆଉ ନାହିଁ ନାହିଁ ପରିତ୍ରାଣରେ। ମୁଁ ହିଁ ବିଜୁଳି କନ୍ୟା, ମୋ ନାମରେ ଭଜୁଥିବୁ ତୁ ଦିବସ ଜାମରେ।
ନିମିଷ କରି ବିଜୁଳି କନ୍ୟାର ବିରାଟ ରୂପ କୁଆଡ଼େ ଉଠେଇ ଗଲା, ହସ ମିଳିଗଲା। ଦ୍ରୁମିଳ ନନ୍ଦନ କଂସ ମୁଁ, ମୋର ନାମ ସ୍ମରଣରେ ତ୍ରିଜଗତ ଆତଙ୍କିତ ହୁଏ। ଗୋଟାଏ ନାରୀର ରୂପ ଦର୍ଶନରେ ମୋର ହୃତ୍କମ୍ପ ଜାତ ହଉଛି, କାହିଁକି କାହିଁକି ମୋର ସମସ୍ତ ଅଙ୍ଗ ଅବଶ ହେଇଯାଉଛି। ମୋର ନିଧନ କର୍ତ୍ତା ପୁଣି ବଢୁଛି ଗୋପପୁରରେ, ଗୋପପୁରରେ।
ଦେଖରେ ଆଜି ନନ୍ଦନ, ଦେଖରେ ଆଜି ନନ୍ଦନ।